ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭାରତୀୟ ଜନତାଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେବାତୀର୍ଥ କର୍ତ୍ତବ୍ୟ ଭବନର ନିର୍ମାଣ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଆଗାମୀ 4 ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ 1,00,000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ। ନବରଙ୍ଗପୁରରେ 446 କୋଟି ଟଙ୍କାର 177 ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏବଂ ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଭାରତୀୟ ଜନତାଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନର ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେବାତୀର୍ଥ କମ୍ପ୍ଲେକ୍ସର ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି, ଏହି ଭବନରୁ ବିକଶିତ ଭାରତର ନୂଆ ଯାତ୍ରା ଆରମ୍ଭ ହେବ। 140 କୋଟି ଦେଶବାସୀଙ୍କ ଭାବନାକୁ ଆଗେଇ ନେବା ପାଇଁ ଉଭୟ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ବର୍ତ୍ତମାନ 21ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପୂରଣ ହୋଇସାରିଛି। ବିକଶିତ ଭାରତର କଳ୍ପନା ନୀତି ଓ ଯୋଜନାରେ ସୀମିତ ରହିନାହିଁ, ଏହା ତା'ର କାର୍ଯ୍ୟସ୍ଥଳୀ ଓ ଅଟ୍ଟାଳିକାରେ ଦୃଶ୍ୟମାନ ହେବ। ନୂତନ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ୱ ଦେଇ ଏହି ଭବନର ନିର୍ମାଣ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
13 फरवरी का ये दिन भारत की विकास यात्रा में एक नए आरंभ का साक्षी बन रहा है। आज हम सभी विकसित भारत का संकल्प लेकर सेवा तीर्थ में, कर्तव्य भवन में प्रवेश कर रहे हैं। अपने लक्ष्य में विजयी होने का दैवीय आशीर्वाद हमारे साथ है।
ଏହି ନୂତନ ଅଟ୍ଟାଳିକାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିବ। ସେବାତୀର୍ଥକୁ ସ୍ଥାନାନ୍ତରିତ ହେବା ପରେ ପ୍ରଥମ ନିଷ୍ପଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ରାହତ ଯୋଜନା ଲକ୍ଷପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣ କରି 6 କୋଟି, କୃଷି ଭିତ୍ତିଭୂମି ପାଣ୍ଠିକୁ ଦ୍ୱିଗୁଣିତ କରି 2,00,000 କୋଟି ଟଙ୍କା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ପାଣ୍ଠି 2.0କୁ 10,000 କୋଟି ଟଙ୍କାର କର୍ପସ୍ ପାଣ୍ଠି ମଞ୍ଜୁର କରିଛନ୍ତି। ସରକାର March 2029 ସୁଦ୍ଧା 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି। ଭାରତର ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ କୃଷି ଭିତ୍ତିଭୂମି ପାଣ୍ଠିକୁ 2,00,000 କୋଟି ଟଙ୍କାକୁ ଦ୍ୱିଗୁଣିତ କରାଯାଇଛି। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଆଗାମୀ 4 ବର୍ଷ ମଧ୍ୟରେ 1,20,000ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ଆଜି ଏହି ଯୋଜନାର ଶୁଭାରମ୍ଭ କରି ଶ୍ରୀ ମାଝୀ କହିଛନ୍ତି, ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହୋଦଧିରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ହେଉଛି ପ୍ରତି ଓଡ଼ିଆର ସର୍ବଶ୍ରେଷ୍ଠ ଧନ ଓ ମାନ। ମହାପ୍ରଭୁଙ୍କ ସହଜ ଓ ସାବଲୀଳ ଦର୍ଶନ ପାଇଁ ସରକାର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ରାଜ୍ୟର 5ଟି ଜିଲ୍ଲାରେ ଆଜି ଏକସଙ୍ଗେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ 540 ଜଣ ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ପାଇଛନ୍ତି। ଚଳିତ ବର୍ଷ ପ୍ରାୟ 5,000 ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। 60ରୁ 75 ବର୍ଷ ବୟସ ମଧ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇଛି। ପୁରୀର ବୃନ୍ଦାବତୀ ନିବାସରେ ସମସ୍ତ ବ୍ୟବସ୍ଥା, ମହାପ୍ରସାଦ ସେବନ ସହ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାରେ 446 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର 177ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବହିର୍ବିଭାଗ ଓପିଡି ଚିକିତ୍ସା ସେବାରେ ପରିବର୍ତ୍ତନ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟଦିବସରେ ବିଭାଗୀୟ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ବହିର୍ବିଭାଗରେ ପରାମର୍ଶ ପାଇଁ ଦିନ ସ୍ଥିର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଫାଟୁଆ ରୋଗ ଗୋରୁଗାଈଙ୍କୁ ଦୁର୍ବଳ କରିବା ସହିତ ଜୀବନଘାତକ ହୋଇଥାଏ। ଗୋରୁଗାଈଙ୍କୁ ଜ୍ୱର ହେବା ସହିତ ପାଟିରୁ ଲାଳ ବାହାରିବା ଓ ଖୁରାରେ ଘା ହେବା ଫାଟୁଆ ରୋଗର ପ୍ରାଥମିକ ଲକ୍ଷଣ। ଏହି ସମୟରେ ଅସୁସ୍ଥ ପ୍ରାଣୀଙ୍କୁ ଅନ୍ୟ ପ୍ରାଣୀଙ୍କଠାରୁ ଦୂରରେ ରଖନ୍ତୁ ଓ ଆକ୍ରାନ୍ତ ପ୍ରାଣୀଙ୍କ ଖୁରା ସଫା ରଖି ଜୀବାଣୁନାଶକ ବ୍ୟବହାର କରନ୍ତୁ। ମନେ ରଖନ୍ତୁ, ନିୟମିତ ଟିକାକରଣ ହିଁ ଏହାର ଏକମାତ୍ର ସମାଧାନ। ରୋଗମୁକ୍ତ ଗୁହାଳ ପ୍ରାଣୀ ସମ୍ପଦ ସମୃଦ୍ଧିର ପ୍ରଥମ ପାହାଚ।
ମୁଁ କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ ସାମାଜିକ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର ସବୁଠାରୁ ବଡ଼ ଗଣମାଧ୍ୟମ ହିସାବରେ ଆଜି ମଧ୍ୟ ରେଡିଓର ଲୋକପ୍ରିୟତା ଅତୁଟ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ରେଡିଓ ଏବଂ କୃତ୍ରିମ ବୁଦ୍ଧିମତା, ଏଆଇ ସ୍ୱର ନୁହେଁ ଏକ ଉପକରଣ। ରେଡିଓ କେବଳ ସମ୍ବାଦ ପ୍ରସାରଣର ମାଧ୍ୟମ ନୁହେଁ, ଏହା ଭାବନାର ସେତୁ ଓ ସ୍ୱରର ଯାଦୁ। ରେଡିଓ କଥା କହିବାର ଶୈଳୀ, ଶୁଣିବାର ଧୈର୍ଯ୍ୟ ଏବଂ ଲୋକଙ୍କ ସହ ଯୋଡ଼ିବାର ଦାୟିତ୍ୱ ନିର୍ବାହ କରିଥାଏ। ଶିକ୍ଷାର ପ୍ରଚାର ପ୍ରସାରଠାରୁ ଆରମ୍ଭ କରି ସମାଜରେ ଜନସଚେତନତା ସୃଷ୍ଟି ଓ ଲୋକଙ୍କ ମନୋରଞ୍ଜନରେ ରେଡିଓର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପଙ୍କୋଦ୍ଧାର ଏକାଦଶୀ ଅବସରରେ ଆଜି ପୁରୀ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନ ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନର ସୌଭାଗ୍ୟ ଆଜି ପ୍ରାପ୍ତ ହୋଇଥିବା ହେତୁ ଭକ୍ତଙ୍କ ସମାଗମ ହୋଇଛି। ଭୋର 4:00 ନୈବେଦ୍ୟ ପଙ୍କ ଆଦି କଢ଼ାଯିବା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମହାସ୍ନାନ କରାଯାଇ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେଉଛି। ଆଞ୍ଚଳିକ ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କମ୍ରେଡ୍ ନାନା, ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ନିତୁ ବେହତମତା ନାଭ ସଂଘେ ମମତା ଅନୁପା ଆଲକେନେ ସୋଲ କମ୍ରେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନ୍ଚୋ ଦୌଡ ହେଉନା କମ୍ରେଡ୍ସ ନୁକସାନ ୟା ଆତ୍ମସମର୍ପକୋ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ୍ ବେଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ବେଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାନ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ଆଲସନ ଇଞ୍ଜୋ ସୁଝାଅ ଆଗର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ବେଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ମୈଦେ ନାଭ ମୋବାଇଲ ନମ୍ବର 7 8 1 5 0 7 0 5 3 1 ମିକୁନ ତତନ ମୈଦେ ତୟାର କିତ୍ତନ ମିବ ରାଜ କମିଟି ସଦସ୍ୟ ନିତୁ।
ନୟାଗଡ଼ ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତୀୟ ଚତୁର୍ଥ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମସଭାରେ କୁଲୁରୁକୁମ୍ପା ପଞ୍ଚାୟତର ଭୀମଖନ୍ଦା, ବିଡ଼ାପାଜୁ, କୋରାଗାଡ଼ୁ ଏବଂ ହଳଦିଆ ପାହାଡ଼ ଗ୍ରାମବାସୀ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଚାଷୀଙ୍କ ସହିତ ଧାନକ୍ରୟ ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳନ ଅବସରରେ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ପଦଯାତ୍ରାରେ କନ୍ୟାସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସଶକ୍ତିକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏବେ କିଛି ସମ୍ବାଦ ସଂକ୍ଷେପରେ। ପରିବେଶ ପ୍ରଦୂଷଣ ସଂକ୍ରାନ୍ତରେ ଜନସଚେତନତା ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା ବଳରାମ ମନ୍ଦିରଠାରୁ କପିଳାସ ପୀଠ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସାମାଜିକ ନ୍ୟାୟ ଦିବସ 2026 ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ଆସନ୍ତା 19 ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ସପ୍ତାହ ପାଳନ କରାଯାଉଛି। ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଗାମୀ 2027 ଜନଗଣନା ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ରୟାଲ ପଡ଼ିଆଠାରେ ସପ୍ତମ ଜିଲ୍ଲା ପୁସ୍ତକ ଓ ସାରସ୍ୱତ ଉତ୍ସବ ଇଙ୍କ ଫେଷ୍ଟ 2026 ଆସନ୍ତାକାଲିଠାରୁ 21 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ରାଜସୁନାଖଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ଜନତାଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନର ନିର୍ମାଣ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଆଗାମୀ 4 ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ 1,00,000 ଶ୍ରଦ୍ଧାଳୁ। ନବରଙ୍ଗପୁରରେ 446 କୋଟି ଟଙ୍କାର 177 ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଏବଂ ସମାଜର ବିକାଶରେ ରେଡିଓର ଅତୁଳନୀୟ ଭୂମିକାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ରେଡିଓ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।